जो मैंने कुशल रसतत्वित से मैंने सर्वदा भगवान पर मंगलमय दस कृति गुण लीला कथा श्रवण करती भगवान पर नाम गुण दस कीर्ति लीला स ଶ୍ରବଣୀୟ ଓ କୀର୍ତ୍ତନୀୟ ଅଟେ। ଏହି ପ୍ରକାର ଭକ୍ତ ଯେଉଁମାନେ ଭଗବତ ଚରଣାରବିନ୍ଦରେ ଶରଣାଗତ ହୋଇଥାନ୍ତି, ସେମାନଙ୍କୁ ଯଦି ମୁଖ୍ୟ ପଦ ଅର୍ପଣ କରାଯାଏ ତାହେଲେ ସେମାନେ ତାହା ଗ୍ରହଣ କରନ୍ତି ନାହିଁ। ଏହିପରି ସ୍ଥଳେ ସ୍ୱର୍ଗ ସମ୍ପଦ ଉପଭୋଗ ଆଦି ଜଡ଼ଭୋଗର ଆଶୀର୍ବାଦ କଥା କ'ଣ କହିବା। ଭାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଭକ୍ତଗଣ ଯେଉଁ ଦିବ୍ୟ ଆନନ୍ଦ ଉପଭୋଗ କରନ୍ତି ତାହା ବୁଦ୍ଧିହୀନ ଲୋକମାନଙ୍କ ଦ୍ୱାରା ଉପଭୋଗ କରାଯାଉଥିବା ଜଡ଼ ସୁଖ ବା ଆନନ୍ଦ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଏହି ଭୌତିକ ଜଗତରେ ବୁଦ୍ଧିହୀନ ବ୍ୟକ୍ତିଗଣ ଧର୍ମ ଅର୍ଥ କାମ ଓ ମୋକ୍ଷ ରୂପେ ଚାରି ପୁରୁଷାର୍ଥ ପ୍ରାପ୍ତି ନିମିତ୍ତ ନିଯୁକ୍ତ ଥାଆନ୍ତି। ସାଧାରଣତଃ ସେମାନେ ସେମାନଙ୍କର ଇନ୍ଦ୍ରିୟ ପ୍ରୀତି ଉଦ୍ଦେଶ୍ୟରେ କିଛି ଭୌତିକ ଲାଭ ବା ଆଶୀର୍ବାଦ ପାଇବା ପାଇଁ ଧାର୍ମିକ ଜୀବନ ପ୍ରତି ଆଗ୍ରହୀ ହୁଅନ୍ତି। ଯେତେବେଳେ ସାଧନ କ୍ରମେ ସେମାନେ ଯଥେଷ୍ଟ ଇନ୍ଦ୍ରିୟ ପ୍ରୀତି ନ ପାଇପାରି ହତାଶ ବା ବିଭ୍ରାନ୍ତ ହୋଇଯାଆନ୍ତି, ସେତେବେଳେ ସେମାନେ ଭଗବାନଙ୍କ ସହ ଏକ ହେବା ପାଇଁ ଚେଷ୍ଟା କରନ୍ତି। ଭଗବାନଙ୍କ ସହ ଏକ ହେବାକୁ ସେମାନେ ମୁକ୍ତି ବୋଲି ଭାବନ୍ତି। ପାଞ୍ଚ ପ୍ରକାର ମୁକ୍ତି ଅଛି, ସେମାନଙ୍କ ମଧ୍ୟରୁ ଅତି ତୁଚ୍ଛ ହେଉଛି ସାଧୁଜ ମୁକ୍ତି, ଅର୍ଥାତ୍ ଭଗବାନଙ୍କ ସହ ଏକ ହେବା। ଭକ୍ତଗଣ ଏ ପ୍ରକାର ମୁକ୍ତିକୁ ଖାତିର କରନ୍ତି ନାହିଁ, କାରଣ ସେମାନେ ପ୍ରକୃତପକ୍ଷେ ବୁଦ୍ଧିମାନ। ସେମାନେ ଅନ୍ୟ ଚାରି ପ୍ରକାର ମୁକ୍ତି ଯଥା ସାଲୋକ୍ୟ, ସାମୀପ୍ୟ, ଶାସ୍ତ୍ରୀ ଓ ସାରୁପ୍ୟ ଏହିସବୁ ମୁକ୍ତି ପାଇବା ପ୍ରାପ୍ତ ହେବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ସେମାନେ କେବଳ ଭଗବାନଙ୍କର ନାମ, ଯଶ, ଗୁଣ, ଲୀଳା, ଶ୍ରବଣ କୀର୍ତ୍ତନରେ ନିଯୁକ୍ତ ଥାଆନ୍ତି। ଶୁଦ୍ଧ ଭକ୍ତି ହେଉଛି ଶ୍ରବଣ କୀର୍ତ୍ତନ। ଯେଉଁ ଶୁଦ୍ଧ ଭକ୍ତଗଣ ଭଗବାନଙ୍କର ନାମ, ରୂପ, ଯଶ, ଗୁଣ, ଲୀଳା, ଶ୍ରବଣ କୀର୍ତ୍ତନରେ ଦିବ୍ୟ ଆନନ୍ଦ ପାଉଥାନ୍ତି, ସେମାନେ କୌଣସି ପ୍ରକାର ମୁକ୍ତି ଚାହାନ୍ତି ନାହିଁ। ଯଦିଓ ସେମାନଙ୍କୁ ପାଞ୍ଚ ପ୍ରକାର ମୁକ୍ତି ଯଚାଯାଏ ତଥାପି ସେମାନେ ତାହା ଗ୍ରହଣ କରନ୍ତି ନାହିଁ। ଶ୍ରୀମଦ୍ ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣିତ ହୋଇଅଛି। ଭୌତିକବାଦୀ ବ୍ୟକ୍ତିଗଣ ସ୍ୱର୍ଗଲୋକରେ ଦେବଭୋଗ ଚାହାନ୍ତି, କିନ୍ତୁ ଭକ୍ତଗଣ ଏହି ପ୍ରକାର ଜଡ଼ଭୋଗକୁ ସାଙ୍ଗେ ସାଙ୍ଗେ ପ୍ରତ୍ୟାଖ୍ୟାନ କରନ୍ତି। ଏପରିକି ଏକ ଭକ୍ତ ଇନ୍ଦ୍ରପଦକୁ ଖାତିର କରନ୍ତି ନାହିଁ। ଭକ୍ତ ଏହା ଭଲ ଭାବରେ ଜାଣନ୍ତି ଯେ ଯେକୌଣସି ଆନନ୍ଦଦାୟକ ଭୌତିକ ପଦବୀ କାଳକ୍ରମେ ଧ୍ୱଂସ ହେବ। ଏପରିକି ଯଦି କୌଣସି ବ୍ୟକ୍ତି ଇନ୍ଦ୍ର, ଚନ୍ଦ୍ର ବା ଅନ୍ୟ କୌଣସି ଦେବପଦ ପାଏ ତାହେଲେ ତାହା ନିର୍ଦ୍ଦିଷ୍ଟ ସମୟରେ ଧ୍ୱଂସ ହେବ। ଏକ ଭକ୍ତ କେବେ ଏ ପ୍ରକାର ଅସ୍ଥାୟୀ ସୁଖ ବା ଆନନ୍ଦ ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ। ବୈଦିକ ଶାସ୍ତ୍ରମାନଙ୍କୁ ଜଣାଯାଏ ଯେ ବେଳେବେଳେ ଏପରିକି ବ୍ରହ୍ମା ଓ ଇନ୍ଦ୍ରଙ୍କର ମଧ୍ୟ ପତନ ହୁଏ, କିନ୍ତୁ ଦିବ୍ୟ ଭଗବଦ୍ଧାମ ଥିବା ଏକ ଭକ୍ତଙ୍କର କେବେ ପତନ ହୁଏ ନାହିଁ। ଯେଉଁ ଦିବ୍ୟ ଜୀବନ ସ୍ଥିତିରେ ରହି ବ୍ୟକ୍ତି ଭଗବାନଙ୍କ ଲୀଳା କାହାଣୀ ଶ୍ରବଣ କରି ଦିବ୍ୟ ଆନନ୍ଦ ପ୍ରାୟ ତାହା ଶ୍ରୀମନ୍ ମହାପ୍ରଭୁଙ୍କ ଦ୍ୱାରା ଅନୁମୋଦିତ ହୋଇଅଛି। ଯେତେବେଳେ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ ଶ୍ରୀ ରାମାନନ୍ଦ ରାୟଙ୍କ ସହ ବାର୍ତ୍ତାଳାପ କରୁଥିଲେ ସେତେବେଳେ ଦିବ୍ୟ ପରମାର୍ଥିକ ଅନୁଭୂତି ଲାଭ ବିଷୟରେ ଶ୍ରୀ ରାମାନନ୍ଦ ରାୟ ବିଭିନ୍ନ ପ୍ରକାର କଥା କହିଥିଲେ, କିନ୍ତୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଗୋଟିକ ବ୍ୟତୀତ ଅନ୍ୟ ସବୁକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ଗୋଟିକ ହେଉଛି ଶୁଦ୍ଧ ଭକ୍ତମାନଙ୍କ ମୂଳରେ ଭଗବାନଙ୍କ ନାମ, ରୂପ, ଯଶ, ଗୁଣ, ଲୀଳା ଶ୍ରବଣ କରିବା। ଏହା ସମସ୍ତଙ୍କ ପକ୍ଷରେ ଗ୍ରହଣୀୟ, ବିଶେଷ କରି ଏ କଳିଯୁଗରେ ଏହା ଗ୍ରହଣୀୟ ଅଟେ। ବ୍ୟକ୍ତି ଶୁଦ୍ଧ ଭକ୍ତଙ୍କ ମୁଖରୁ ଭଗବାନଙ୍କର ଲୀଳା କାହାଣୀ ଶ୍ରବଣ କରିବା ଉଚିତ। ଏହା ମାନବ ସମାଜ ପ୍ରତି ପରମ ଆଶୀର୍ବାଦ ବୋଲି ଗୃହୀତ ହୁଏ। ମୁଁ ସର୍ବପ୍ରଥମେ ମନ୍ଦିର ମୁଖ୍ୟ ପ୍ରଭୁଙ୍କୁ ନିବେଦନ କରି ଆମେ ଏଇ 48 ଶ୍ଲୋକ ଉପରେ ସମୟ କଥା କହିବା। ତେଣୁ ଭଗବାନଙ୍କୁ ଦର୍ଶନ କରି ଆଜି ଦିବ୍ୟ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଚାରି କୁମାର ସନକ ସନାତନ ସନାତନ ସନନ୍ଦ କୁମାର ବୈକୁଣ୍ଠ ଲୋକରେ ସପ୍ତମ ଦ୍ୱାର ପାଖରେ ଉପସ୍ଥିତ ରହିଛନ୍ତି। ଭଗବାନ ସେଠି ଉପସ୍ଥିତ ହୋଇଛନ୍ତି ଏବଂ ଚାରି କୁମାର ସେଠି ଅଛନ୍ତି, ଜୟ ବିଜୟ ଅଛନ୍ତି, ଭଗବାନଙ୍କ ପାର୍ଶ୍ୱଦମାନେ ଅଛନ୍ତି ଏବଂ ଅନ୍ୟ ବୈକୁଣ୍ଠବାସୀମାନେ ମଧ୍ୟ ସେଠି ଅଛନ୍ତି। ସମସ୍ତଙ୍କ ସାମ୍ନାରେ ଏହି ଘଟଣା ସବୁ ହେଉଛି। ତେଣୁ ଚାରି କୁମାର ଭଗବାନ ଦର୍ଶନ କରି ଅପୂର୍ବ ଆନନ୍ଦ, ଅପୂର୍ବ ଶିହରଣ ଲାଭ କରୁଛନ୍ତି। ପ୍ରଥମଥର ପାଇଁ ସେମାନେ ଭଗବାନଙ୍କର ରୂପକୁ ଦର୍ଶନ କଲେ। ଭଗବାନ ପାଦପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁ ତାଙ୍କର ନାସିକାରେ ଯେଉଁ ପ୍ରବେଶ କଲା ସେମାନେ ଅପୂର୍ବ ଶିହରଣ ଲାଭ କଲେ। ଯେଉଁ ଆନନ୍ଦ ସେ ପ୍ରାପ୍ତ ହେଉଥିଲେ ଏ ଭୌତିକ ଆନନ୍ଦର ଅତ୍ୟନ୍ତ ଉର୍ଦ୍ଧ ଅନେକ ଗୁଣରେ ଉର୍ଦ୍ଧ ଥିଲା ବ୍ରହ୍ମା ଆନନ୍ଦ, କୋଟି ଗୁଣରେ ଉର୍ଦ୍ଧ ଥିଲା ବ୍ରହ୍ମାନନ୍ଦ, ସେ ଆନନ୍ଦରେ ସେ ଲିପ୍ତ ରହିଥିଲେ। କିନ୍ତୁ ଆଜି ଭଗବାନଙ୍କ ରୂପ ଦର୍ଶନ କରି ଭଗବାନଙ୍କର ପାଦପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁକୁ ଆଗ୍ରହଣ କରି ସେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ବ୍ରହ୍ମାନନ୍ଦଠାରୁ ବି କୋଟି ଗୁଣ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ସେ ଭଗବାନଙ୍କ ସ୍ତୁତିରେ ଏହିଭଳି ଭାବରେ କହୁଛନ୍ତି। ପ୍ରଭୁ ନାତ୍ୟନ୍ତିକମ୍ ବିଗଡ଼ନ୍ତେ ପ୍ରୀତି ପ୍ରସାଦମ୍, ଆପଣଙ୍କ ପ୍ରସାଦ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି, ଆପଣଙ୍କ କୃପା, ଆଜି ମୁଁ ପ୍ରାପ୍ତ ହେଲି ଆପଣଙ୍କ କୃପା ପ୍ରାପ୍ତ ହେବାରୁ ଆଜି ମୁଁ ଆପଣଙ୍କୁ ଦର୍ଶନ କଲି, ଆପଣଙ୍କର ସେଇ ପାଦପଦ୍ମର ତୁଳସୀ ମକରଙ୍କର ବାୟୁ ଆଘ୍ରାଣ କଲି, ଇଏ ଆପଣଙ୍କ କୃପା। କିନ୍ତୁ ଯେଉଁମାନେ ଆପଣଙ୍କର ଏଇଭଳି ଭାବେ କୃପା ପ୍ରାପ୍ତ ହେଉଛନ୍ତି, ନା ଆତ୍ୟନ୍ତିକମ୍ ବିଗଡ଼ନ୍ତି, ସେମାନେ ଏଇଟାକୁ ଶ୍ରେଷ୍ଠ ବୋଲି ଗଣନ୍ତି ନାହିଁ। କ'ଣ ନା, ଏ ଯେଉଁ ବିଭିନ୍ନ ପ୍ରକାର ଭୌତିକ ପଦବୀ ସବୁ ରହିଛି, ଭୌତିକ ଜଗତରେ ସବୁଠାରୁ ଶ୍ରେଷ୍ଠ ପଦବୀ ଇନ୍ଦ୍ର, ଚନ୍ଦ୍ର, ବ୍ରହ୍ମା ଆଦି ପଦବୀ ରହିଛି। ଯେଉଁ ପଦବୀ ପ୍ରାପ୍ତ ହେଲେ ସେ କଥା ଛାଡ଼ନ୍ତୁ, ସେ ଭୌତିକ ଜଗତରେ ଯେଉଁ ପଦବୀ ରହିଛି ସେ ତ ନଷ୍ଟ ହୋଇଯିବ, ଧ୍ୱଂସ ହୋଇଯିବ, କି ମୂଲ୍ୟ ତାକୁ ସେ କଥା କ'ଣ କହିବା। ଅର୍ପିତଂ ଭୟଂ ଧ୍ରୁବ ଉନ୍ନତି, ଭୌତିକ ଜଗତରେ ଯେଉଁ ସବୁ ଲାଭ ରହିଛି ଭଗବାନଙ୍କର ଆପଣଙ୍କର ଭୃକୁଞ୍ଚନରେ ସେସବୁ ନଷ୍ଟ ହୋଇଯାଉଛି। ମତ ଭୟାତ ବାତ ବାତ ଓୟଂ ସୂର୍ଯ୍ୟସ୍ତପତି ମତ ଭୟାତ ବର୍ଷତିନ୍ଦ୍ର ଅଗ୍ନି ମୃତ୍ୟୁ ସ୍ତରତ ମତ ଭୟାତ, ଭଗବାନଙ୍କ ପ୍ରତି କଥା କହୁଛନ୍ତି ମା ଦେବୌତୀଙ୍କୁ। ଭଗବାନଙ୍କ ଭୟରେ ସମସ୍ତେ କାର୍ଯ୍ୟ କରୁଛନ୍ତି, ବାତ ମରୁତଦେବ ବା ପବନ ଦେବ ସେ ମଧ୍ୟ ଯେଉଁ ଚଳପ୍ରଚଳ ହେଉଛନ୍ତି ଭଗବାନଙ୍କ ଆଜ୍ଞାରେ, ଇନ୍ଦ୍ରଦେବ ଯେଉଁ ବର୍ଷା କରୁଛନ୍ତି ଭଗବାନଙ୍କର ଆଜ୍ଞାରେ, ସୂର୍ଯ୍ୟଦେବ ଯେଉଁ କାଳଚକ୍ରରେ ଭ୍ରମ୍ୟମାନ ହେଉଛନ୍ତି ଭଗବାନଙ୍କ ଆଜ୍ଞାରେ, ଏମିତିକି ମୃତ୍ୟୁ ମଧ୍ୟ ଭଗବାନଙ୍କ ଆଜ୍ଞାରେ କାର୍ଯ୍ୟ କରୁଛନ୍ତି। ତେଣୁ ସେ କଥା କ'ଣ କହିବା। କିନ୍ତୁ ଯେଉଁମାନେ ଆପଣଙ୍କର ଏ ମୁକ୍ତି ପାଇବା ପାଇଁ ଚେଷ୍ଟା, ମୁକ୍ତି ମଧ୍ୟ ଏ ଭୌତିକ ଜଗତର ସବୁଠାରୁ ଶ୍ରେଷ୍ଠ, ଭୌତିକ ଜଗତରୁ ଉର୍ଦ୍ଧ୍ୱ ହେଉଛି ଏହି ମୁକ୍ତି, ପାଞ୍ଚ ପ୍ରକାର ମୁକ୍ତି ଯେଉଁ ରହିଛି, ସାରକ୍ୟ, ସାଷ୍ଟି, ସାରୁପ୍ୟ, ସାମୁପ୍ୟକୃତ ଦିୟମାନ ଗୁଣନ୍ତି ବିନା ମତ ସେବନ ଜାନା, ଭାଗବତଙ୍କ ତୃତୀୟ ସ୍କନ୍ଧରେ କପିଳଦେବ ମା ଦେବୌତୀଙ୍କ କଥା କହୁଛନ୍ତି। ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ କୌଣସି ମୁକ୍ତି ମଧ୍ୟ ଚାହାନ୍ତି ନାହିଁ। ମୁକ୍ତି ସାଧାରଣତଃ ଲୋକମାନେ ଯେଉଁମାନେ ଟିକେ ଉନ୍ନତ ସ୍ତରର ଯେଉଁ ରହିଛି ଧର୍ମ କହିଲେ ସେମାନେ ଏଇ କଥା ହିଁ ବୁଝନ୍ତି, ଧର୍ମ ଅର୍ଥ କାମ ମୋକ୍ଷ। ଧର୍ମ ଅର୍ଥ କାମରେ ପ୍ରାୟ ସମସ୍ତେ ରହୁଛନ୍ତି, ମୋକ୍ଷ ପାଇଁ କେହି ଚେଷ୍ଟା କରୁନାହାନ୍ତି। କିନ୍ତୁ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ଭୌତିକ ଜଗତରେ ସେମାନେ ମୋକ୍ଷ ପାଇଁ ଚେଷ୍ଟା କରନ୍ତି, କେମିତି ଆମେ ମୁକ୍ତି ପ୍ରାପ୍ତ ହେବୁ। ସେଥିପାଇଁ ମୀରାବାଇ ଯିଏକି ମୁକ୍ତିପ୍ରାପ୍ତ ହୋଇଥିଲେ, ଆମର ଭକ୍ତ ସମାଜରେ ବୈଷ୍ଣବ ସମାଜରେ ତାଙ୍କୁ ଏତେ ସମ୍ମାନ ପ୍ରଦର୍ଶନ କରାଯାଏ ନାହିଁ, କାରଣ ସେ ମୁକ୍ତି ପାଇଁ ଆଗ୍ରହୀ ଥିଲେ। ସାଧାରଣ ଲୋକମାନେ ଭାବନ୍ତି ମୀରାବାଇ ବହୁତ ଉନ୍ନତ ସ୍ତରର ଭକ୍ତ, କିନ୍ତୁ ଅନ୍ତିମରେ ସେ ଭଗବାନଙ୍କ ଶରୀରରେ ମିଶି ଯାଇଥିଲେ, ସାଯୁଜ୍ୟ ମୁକ୍ତି ପ୍ରାପ୍ତ ହୋଇଥିଲେ। ଏ ସାଯୁଜ୍ୟ ମୁକ୍ତି ମଧ୍ୟ ଦୁଇ ପ୍ରକାର ରହିଛି, ବ୍ରହ୍ମ ଈଶ୍ୱର ସାଯୁଜ୍ୟ ଦୁଇ ପ୍ରକାର ରହିଛି, ବ୍ରହ୍ମ ସାଯୁଜ୍ୟ, ଈଶ୍ୱର ସାଯୁଜ୍ୟ। ତେଣୁ ବ୍ରହ୍ମ ସାଯୁଜ୍ୟ ହୋଇତେ ଈଶ୍ୱର ସାଯୁଜ୍ୟ ଆହୁରି ଦୀର୍ଘକାର ବୋଲି କୁହାଯାଇଛି, ଭଗବାନ ସହିତ ମିଶି ଏକ ହୋଇଯିବା। ପ୍ରଭୁପାଦ ମହାରାଜ ବି କହୁଛନ୍ତି ଯେଉଁମାନେ ଭୌତିକ ଜଗତରେ ଯେତେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଏତେ ବଡ଼ ଆନନ୍ଦ ହେଉନା କାହିଁକି, ସେ ଆନନ୍ଦଟା ଆଦ୍ୟ ଅନ୍ତବନ୍ତ, ସେମାନେ ସେ ଆନନ୍ଦ ଯାହାର ଆଦି ଅଛି ତାର ଅନ୍ତ ରହିଛି। ଯେତେ ବ୍ରହ୍ମ ଲୋକ ପର୍ଯ୍ୟନ୍ତ ଗଲେ ମଧ୍ୟ ଯାହାଙ୍କର ଗୋଟିଏ ଦିନ ହେଉଛି 432 କୋଟି ବର୍ଷ, ଏହିଭଳି ଆମେ ଅନୁମାନ କରିବା ତାଙ୍କର କେତେ ଆନନ୍ଦ ରହିଛି ବ୍ରହ୍ମ ଲୋକରେ, କିନ୍ତୁ ସେ ସମାପ୍ତ ହୋଇଯିବ, ଆଦ୍ୟ ଅନ୍ତବନ୍ତ କୌନ୍ଦେୟ। ତେଣୁ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ଦେଖନ୍ତି ଭୌତିକ ଜଗତରେ ପ୍ରକୃତ ଆନନ୍ଦ ନାହିଁ, ସେମାନେ କହନ୍ତି ଭଗବାନ ସହିତ ମିଶି ଏକ ହୋଇଗଲେ ଆମେ ଆନନ୍ଦ ପ୍ରାପ୍ତ ହୋଇଯିବା। ଏହି ମୁକ୍ତି ଇଏ ହେଉଛି ସବୁଠାରୁ ନିକୃଷ୍ଟ ମୁକ୍ତି, ସାଯୁଜ୍ୟ ମୁକ୍ତି, ଈଶ୍ୱର ସାଯୁଜ୍ୟ ମୁକ୍ତି ବା ବ୍ରହ୍ମ ସାଯୁଜ୍ୟ ମୁକ୍ତି। ଏଇଟାକୁ କୈବଲ୍ୟ ନରକାୟତ ବୋଲି କୁହାଯାଇଛି, ଆମ ବୈଷ୍ଣବମାନେ ଏଇଟାକୁ କହିଛନ୍ତି କୈବଲ୍ୟ ନରକାୟତେ ତ୍ରିଦଶପୁର ଆକାଶ ପୁଷ୍ପାୟତେ ଦୁର୍ଦ୍ଦାନ୍ତ ପ୍ରିୟକାଳସପଟଳୀ ପୁତ୍କାଦ ନଷ୍ଟାୟତେ ବିଶ୍ୱଂ ପୂର୍ଣ୍ଣ ସୁଖାୟ ବିଧି ମହେନ୍ଦ୍ରାଦି କଟାୟତେ ଯତ୍ କାରଣ କଟାକ୍ଷ ବୈଭତାମ ତମ ଗୌରବ ସ୍ତୁମ। ତେଣୁ ଯେଉଁମାନେ ଭଗବାନ ଶୁଦ୍ଧ ଭକ୍ତ ସେମାନେ କୈବଲ୍ୟ ବା ମୁକ୍ତିକୁ ମଧ୍ୟ ନରକ ବୋଲି ସେମାନେ ଭାବନ୍ତି, କୈବଲ୍ୟ ନରକାୟତେ। ଏବଂ ତ୍ରିଦଶପୁର ଆକାଶ ପୁଷ୍ପାୟତେ ଯେଉଁ ତିନୋଟି ରହିଛି ଉନ୍ନତ ଲୋକ ସବୁ ରହିଛି, ଭୂ ଭୁବସ୍ୱ ଯେଉଁ ଉନ୍ନତ ଲୋକମାନଙ୍କରେ ଯେଉଁ ବହୁତ ଐଶ୍ୱର୍ଯ୍ୟ ରହିଛି, ଆକାଶ ପୁଷ୍ପ ଭଳି ତାଙ୍କୁ ଲାଗେ, ତାର କିଛି ମୂଲ୍ୟ ନାହିଁ ବୋଲି ତାଙ୍କୁ ଲାଗେ, ଯେମିତି ଆକାଶ ପୁଷ୍ପ ରହିପାରିବ ନାହିଁ ସେହିଭଳି ଭାବରେ ତାଙ୍କର କୌଣସି ତା'ର ଅସ୍ତିତ୍ୱ ତାଙ୍କୁ ଜଣାପଡ଼େ ନାହିଁ। ଏବଂ ଯେଉଁ ଇନ୍ଦ୍ରିୟମାନେ ସାଧାରଣ ଲୋକମାନଙ୍କ ପାଇଁ ଦୁର୍ଦ୍ଦାନ୍ତ, ଇନ୍ଦ୍ରିୟମାନେ ନରକକୁ ନେଇଯାଆନ୍ତି ସେମାନଙ୍କୁ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଇଁ ଦୁର୍ଦ୍ଦାନ୍ତ ଇନ୍ଦ୍ରିୟ କାଳସର୍ପ ପୁଟ୍ଟଳୀ ଉତ୍ଖାତ ଦ୍ରଷ୍ଟା ଏତେ। କାଳସର୍ପ ଯଦିଓ ବହୁତ ଭୟାନକ, କିନ୍ତୁ ତା'ର ଯଦି ବିଷ ଦାନ୍ତକୁ କାଢ଼ି ଦିଆଯାଏ ତାହେଲେ ସେ ଆଉ ତା'ର ବିଷ କାମ କରିବ ନାହିଁ, ଭୟଙ୍କର ହେବ ନାହିଁ। ସେହିଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତ ସେମାନେ ଇନ୍ଦ୍ରିୟମାନଙ୍କୁ ଭଗବାନ ସେବାରେ ଲଗାଉଥିବାରୁ ତାଙ୍କର ଇନ୍ଦ୍ରିୟମାନେ ତାଙ୍କ ପାଇଁ ବିପଜ୍ଜନକ ନୁହନ୍ତି, ବରଂ ତାଙ୍କୁ ସାହାଯ୍ୟ କରନ୍ତି, ଭଗବାନ ପ୍ରାପ୍ତ ହେବା ପାଇଁ ସାହାଯ୍ୟ କରନ୍ତି। ତେଣୁ ଏହି ସ୍ଥିତି କେମିତି ଜଣେ ପ୍ରାପ୍ତ ହେବ ନା ଯେଉଁ କାରୁଣ କଟାକ୍ଷ ପାଇବଦାମ ବିଧି ମହେନ୍ଦ୍ରାଦି କିଟା ଏତେ। ବିଧି କହିଲେ ବ୍ରହ୍ମା, ମହେନ୍ଦ୍ର କହିଲେ ଇନ୍ଦ୍ରପଦ, ଏସବୁ ତୁଚ୍ଛ ତାଙ୍କୁ ଲାଗିବ, କୀଟ କୀଟ ଭଳି ଲାଗିବ। ଏ ପୋଜିସନ୍ ଏ ପଦ କେମିତି ଜଣେ ପ୍ରାପ୍ତ ହୋଇପାରିବ ନା ଯତ୍ କାରୁଣ କଟାକ୍ଷ ବୟୋଦାମ ତମ୍ ଏବ ଗୌରମ ସ୍ତୁଭେ। ଏ ଭଗବାନ ଗୌରାଙ୍ଗ ମହାପ୍ରଭୁ, ଆପଣଙ୍କର କାରୁଣ କଟାକ୍ଷ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ଏହି ସ୍ଥିତିକୁ ପ୍ରାପ୍ତ ହେବେ। ତେଣୁ ଆଜି ଚାରି କୁମାର ମଧ୍ୟ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣଙ୍କର ଯେଉଁମାନେ କୃପା ପ୍ରାପ୍ତ ହୋଇଛନ୍ତି ସେମାନେ କିଛି କି ଚାହାନ୍ତି ନାହିଁ। ଏ ବ୍ରହ୍ମ ଏ ଯେଉଁ ଭୌତିକ ଜଗତର ଉଚ୍ଚ ପ୍ରଦ କଥା କ'ଣ କହିବା, ଏ ମୁକ୍ତିକୁ ମଧ୍ୟ ସେମାନେ ଚାହାନ୍ତି ନାହିଁ। ଏ ଯେଉଁ ପାଞ୍ଚ ପ୍ରକାର ମୁକ୍ତିରୁ ଯେଉଁ ଅନ୍ୟ ଚାରୋଟି ମୁକ୍ତି ରହିଛି, ସାଲୋକ୍ୟ ସାଷ୍ଟି ସାମିପ୍ୟ ଏବଂ ସାରୁପ୍ୟ, ଏ ଚାରି ପ୍ରକାର ମୁକ୍ତି ଭକ୍ତମାନେ ନ ଚାହିଁଲେ ମଧ୍ୟ ପ୍ରାପ୍ତ ହୁଅନ୍ତି। ସାଲୋକ୍ୟ କହିଲେ ଭଗବାନ ଯେଉଁ ଲୋକରେ ଅଛନ୍ତି ସେହି ଲୋକରେ ରହିବା, ସାରୁପ୍ୟ କହିଲେ ଭଗବାନଙ୍କ ରୂପ ଭଳି ରୂପ ପ୍ରାପ୍ତ ହେବା, ସାମିପ୍ୟ କହିଲେ ଭଗବାନଙ୍କ ସହିତ ନିକଟରେ ବାସ କରିବା, ଏବଂ ଶାସ୍ତି କହିଲେ ଭଗବାନଙ୍କ ଭଳି ଶକ୍ତି ପ୍ରାପ୍ତ ହେବା। ଏ ଚାରି ପ୍ରକାର ମୁକ୍ତି ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ପ୍ରାପ୍ତ ହୁଅନ୍ତି, ନ ଚାହିଁଲେ ମଧ୍ୟ ସେଇଟା ପ୍ରାପ୍ତ ହୁଅନ୍ତି, କିନ୍ତୁ ତଥାପି ସେମାନେ ସେଇଟା ପ୍ରାପ୍ତ ହେବା ପାଇଁ ଚେଷ୍ଟା କରନ୍ତି ନାହିଁ ବା ଚାହାନ୍ତି ନାହିଁ, ଭଗବାନ ଦେଲେ ମଧ୍ୟ ଗ୍ରହଣ କରନ୍ତି ନାହିଁ। ବିନା ମତ ସେବନ ଜନା, ତାଙ୍କର କେବଳ ସେମାନେ ଚାହାନ୍ତି ଭଗବାନଙ୍କର ସେବାରେ ନିଯୁକ୍ତ ରହିବେ। ତେଣୁ ଚାରି କୁମାର ସୁତା କହୁଛନ୍ତି, ହେ ପ୍ରଭୁ ଯେ ଅଙ୍ଗ, ହେ ପ୍ରଭୁ ତୁଦଙ୍ଗ୍ରି ଶରଣା ଭଗତ କଥାୟା, ଆପଣଙ୍କର ପାଦପଦ୍ମରେ କେତେ ଆନନ୍ଦ ରହିଛି। ଆପଣଙ୍କ ପାଦପଦ୍ମରେ ଆମେ କହୁଥିଲୁ ଭଗବାନ ପାଦପଦ୍ମରେ ଯେଉଁ ରହିଛି ଚିହ୍ନ ସବୁ ରହିଛି, 19 ଚିହ୍ନ ରହିଛି, ଶଙ୍ଖ ଚକ୍ର ଗଦା ପଦ୍ମ ଇତ୍ୟାଦି ବିଭିନ୍ନ ଚିହ୍ନ ରହିଛି। କେବଳ ସେଇଟାକୁ ଜଣେ ଯଦି ଧ୍ୟାନ କରିବ ସେ ଆନନ୍ଦ ଅତିଶଯ୍ୟାରେ ମଗ୍ନ ହୋଇଯିବ। ଭଗବାନଙ୍କର ଧ୍ୱଜା ଯଦି ଜଣେ ଧ୍ୟାନ କରିବ ସେ ତା'ର ଜୟଧ୍ୱନି ତା'ର ଜୟ ଚାରିଆଡ଼ ବ୍ୟାପ୍ତ ହୋଇଯିବ। ଯେଉଁଭଳି ଭାବରେ ଭଗବାନଙ୍କ ଧ୍ୱଜା ପରପରା ହିଁ ଉଡ଼େ, ସେହିଭଳି ଭାବରେ ତାଙ୍କର ଦଶ ଚାରିଆଡ଼େ ବ୍ୟାପ୍ତ ହୋଇଯିବ। ଏହିଭଳି ଭାବରେ ଭଗବାନଙ୍କର ପାଦପଦ୍ମରେ ଯେଉଁ ସବୁ ଚିହ୍ନ ରହିଛି ସେହି ଚିହ୍ନକୁ ଧ୍ୟାନ ଚିନ୍ତା କଲେ ସେ ବହୁତ ଆନନ୍ଦରେ ମଗ୍ନ ହୋଇକି ରହିବ ପାଦପଦ୍ମର ଧ୍ୟାନ କରିବା ମାତ୍ରେ। ତେଣୁ ସେହି ତଦଙ୍ଗ୍ରି ଶରଣ ଭଗବତ କଥାୟା, ତେଣୁ ଭଗବତ କଥାୟା ଭଗବାନଙ୍କର ସିଧାସଳଖ ଭାବରେ ଭଗବାନଙ୍କର ଆଜି ଦର୍ଶନ କରୁଛନ୍ତି, ଭଗବାନ ନିକଟବର୍ତ୍ତୀ ହୋଇ ଭଗବାନଙ୍କ କୃପା ପ୍ରାପ୍ତ ହୋଇଛନ୍ତି, ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଆଜି ଆମର ବିଷ୍ଣୁ ଚକୁଟାକୁ ତାଙ୍କ ଆସରେ କହୁଛନ୍ତି, ଯେଉଁମାନେ ସିଧାସଳଖ ଭଗବାନ ପ୍ରାପ୍ତ ହେଉଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ କେବଳ ପରୋକ୍ଷ ଭାବରେ ଭଗବାନ କଥା ଶ୍ରବଣ କରନ୍ତି, ଭଗବତ କଥାୟା କୀର୍ତ୍ତନ୍ୟ ତୀର୍ଥ ଦେଶ କୁଶଳା ରସଜ୍ଞା, ଯେଉଁମାନେ କୁଶଳ ବ୍ୟକ୍ତି ଯେଉଁମାନେ ପ୍ରକୃତ ଜାଣନ୍ତି ତାଙ୍କର କେମିତି ମଙ୍ଗଳ ହେବ, ଅଥବା ଆତ୍ୟନ୍ତିକଂ କ୍ଷେମଂ ତୁଚ୍ଛାମ ଭବତୁ ନଗା, ଏଇ ନିଜର କୁଶଳ କେଉଁଥିରେ ଅଛି, ନିଜର ମଙ୍ଗଳ କେଉଁଥିରେ ଅଛି, ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏହି ପ୍ରଶ୍ନଟି ପଚାରନ୍ତି ସାଧୁ ଗୁରୁ ବୈଷ୍ଣବମାନଙ୍କ ନିକଟରେ ଏହି ପ୍ରଶ୍ନଟି ପଚାରନ୍ତି। ଏହି ପ୍ରଶ୍ନ ପଚାରିଥିଲେ ଅର୍ଜୁନ ଭଗବାନ ପ୍ରଶ୍ନ ପଚାରିଥିଲେ ଭଗବତ ଗୀତାରେ, ପ୍ରଭୁ ମୁଁ ଜାଣିନାହିଁ କାଳ୍ପନ୍ୟ ଦୋଷ ଉପହତ ସ୍ୱଭାବ ତୁଚ୍ଛାମିତ୍ରଂ ଧର୍ମ ସମୁଦ୍ର ତେଜା ଯତ୍ ଶ୍ରେୟ ସା ନିଶ୍ଚିତ ଗୃହିତନ୍ମେ ଶିଷ୍ୟସ୍ତେୟଂ ସାଧୀନାନ୍ତ ପ୍ରପନ୍ନମ। ଭଗବାନଙ୍କ ପାଖରେ ଶରଣ ଯାଇଛନ୍ତି, ମୋର କେଉଁଥିରେ ଶ୍ରେୟ ମୁଁ ଜାଣିପାରୁନାହିଁ, ତେଣୁ ମୁଁ ଆପଣଙ୍କ ଶିଷ୍ୟତ୍ୱ ଗ୍ରହଣ କଲି, ଆପଣ ମୋତେ ଶୋଧନ କରନ୍ତୁ, ଆପଣ ମୋତେ ଶିଷ୍ୟ ହିସାବରେ ଗ୍ରହଣ କରନ୍ତୁ, ପ୍ରକୃତ ଶ୍ରେୟ କ'ଣ ବର୍ଣ୍ଣନା ମୋତେ କୁହନ୍ତୁ। ଏହି ପ୍ରଶ୍ନଟି ସମସ୍ତେ ପଚାରିଛନ୍ତି, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ଯେଉଁମାନେ କୁଶଳ ବ୍ୟକ୍ତି, ସେମାନେ ଏହି ପ୍ରଶ୍ନ ପଚାରନ୍ତି, ଆମର କେଉଁଥିରେ ମଙ୍ଗଳ? ଆମେ ଜାଣିପାରୁନା ଆମର କେଉଁଥିରେ ମଙ୍ଗଳ, କାହିଁକିନା ଆମେ ତ୍ରିଜଗତରେ, ଏଇ ଭୌତିକ ଜଗତରେ ତ୍ରିଗୁଣ ଭିତରେ ବନ୍ଧା ହୋଇକି ରହିଛେ, ଆମର କ'ଣ ମଙ୍ଗଳ ଆମେ ଚିନ୍ତା କରିପାରୁନି। ତେଣୁ ଏମିତିକି ଧ୍ରୁବ ମହାରାଜ ମଧ୍ୟ ଜାଣିପାରୁନଥିଲେ ତାଙ୍କର କେଉଁଥିରେ ମଙ୍ଗଳ। ନାରଦମୁନି ଯେତେ କହିଲେ ମଧ୍ୟ ସେ କଥା ଶୁଣିଲେ ନାହିଁ। ସେ କହିଲେ ନା, ମୋର ମଙ୍ଗଳ ହେଉଛି ମୁଁ ବିରାଟ ବଡ଼ ରାଜ୍ୟ ଚାହିଁଲେ ପ୍ରାପ୍ତ ହେଲେ ସେଇଥିରେ ମୋର ମଙ୍ଗଳ ହେବ। କିନ୍ତୁ ଯେତେବେଳେ ସେଇଟା ପ୍ରାପ୍ତ ହେଲେ ସେତେବେଳେ ସେ ନିଜକୁ ଧିକ୍କାର କରିଛନ୍ତି, କାହିଁକି ମୁଁ ଏଇ ସାମାନ୍ୟ କେତେ କ'ଣ କାର୍ଯ୍ୟର ଅନ୍ୱେଷଣରେ ଆସିଥିଲି, ପ୍ରଭୁ ମୁଁ ଆପଣ ପାଇଲି, ଦିବ୍ୟ ରତ୍ନ ପ୍ରାପ୍ତ ହେଲି, ମୋର ଆଉ ସେ କାର୍ଯ୍ୟକ୍ରମର ଆବଶ୍ୟକତା ନାହିଁ। ସ୍ୱାମୀଙ୍କୁ ତାହା ସ୍ୱିଂ ବରଂ ନ ଯାଚେ। ସାଧାରଣତଃ ଲୋକମାନେ ଜାଣନ୍ତି ନାହିଁ ତାଙ୍କର କେଉଁଥିରେ ମଙ୍ଗଳ ହେବ। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏହି ପ୍ରଶ୍ନଟି ପଚାରନ୍ତି ଭାଗବତ ଏକାସ୍କନ୍ଧରେ। ଏମିତିକି ବସୁଦେବ ମଧ୍ୟ ପଚାରିଛନ୍ତି ନାରଦମୁନିକୁ, ପ୍ରକୃତରେ ମୋର କେମିତି ମଙ୍ଗଳ ହେବ ସେଇଟା ମୋତେ କୁହନ୍ତୁ। ଭଗବାନଙ୍କ ପିତା ସେ ମଧ୍ୟ ପଚାରୁଛନ୍ତି ନାରଦମୁନିକୁ। ତେଣୁ ନାରଦମୁନି, ଏ ରାଜା ନିମି ଏବଂ ଯେଉଁ ରହିଛନ୍ତି ନବଯୋଗେନ୍ଦ୍ର, ସେ ସମ୍ବାଦକୁ କହିଛନ୍ତି। ରାଜା ନିମି ସେହି ପ୍ରଶ୍ନ ପଚାରିଥିଲେ ନବଯୋଗେନ୍ଦ୍ରକୁ, ପ୍ରଭୁ ଅତ ଆତ୍ୟନ୍ତିକ କ୍ଷମଂ ପୃଚ୍ଛାମ ଭବତୁ ନଭା। ଆତ୍ୟନ୍ତିକ ଏଠି କୁହାଯାଉଛି, ଆତ୍ୟନ୍ତିକ ବୋଲି କୁହାଯାଇଛି, ଶବ୍ଦ ବ୍ୟବହାର କରାଯାଇଛି, ନ ଆତ୍ୟନ୍ତିକ ବିଗଣନ୍ତି। ଆତ୍ୟନ୍ତିକ କେଉଁଟା? ସେମାନେ ଏଇ ଯେଉଁ ଭୌତିକ ଜଗତରେ ଯେତେ ଶ୍ରେଷ୍ଠ ପଦ ହେଲେ ମଧ୍ୟ ସେଇଟାକୁ ଆତ୍ୟନ୍ତିକ ବୋଲି ଭାବନ୍ତି ନାହିଁ, ଏମିତିକି ମୁକ୍ତିକୁ ମଧ୍ୟ ଆତ୍ୟନ୍ତିକ ବୋଲି ଭାବନ୍ତି ନାହିଁ। ଆତ୍ୟନ୍ତିକ କେଉଁଟା ଏହି ପ୍ରଶ୍ନ ପଚାରନ୍ତି, ଯେମିତି ରାଜା ନିମି ପଚାରିଥିଲେ, ପ୍ରଭୁ ଅତ ଆତ୍ୟନ୍ତିକ କ୍ଷେମଂ ପୁଚ୍ଛାମ ଭବତୁ ନଭା। ଆପଣ ହେଉଛନ୍ତି ଅନଘ, ଆପଣ ହେଉଛନ୍ତି ପାପ ଶୂନ୍ୟ, ତେଣୁ ଆପଣଙ୍କୁ ଆମେ ପଚାରୁଛୁ ଆମର ଆତ୍ୟନ୍ତିକ ମଙ୍ଗଳ କେଉଁଥିରେ ରହିଛି, ଆତ୍ୟନ୍ତିକ କ୍ଷମ କେଉଁଥିରେ ରହିଛି। ସଂସାରସ୍ମିନ୍ କ୍ଷଣାଦପି ସତ୍ସଙ୍ଗ ସେବତି ନୁଣା। ଏହି ସଂସାରରେ, ଏ ଭୌତିକ ଜଗତରେ, ମୃତ୍ୟୁମୟ ଜଗତରେ ଏହି ସତ୍ସଙ୍ଗ ହେଉଛି ଶ୍ରେଷ୍ଠ। ଆତ୍ୟନ୍ତିକ କ୍ଷମ ପୁଚ୍ଛାମ ଭବତ ନଗା। ସଂସାରସ୍ମିନ୍ କ୍ଷଣାଦପି, କ୍ଷଣ ଅର୍ଥ ସତ୍ସଙ୍ଗ ପାଇଁ ଚେଷ୍ଟା କରନ୍ତି ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ଯେଉଁମାନେ ପ୍ରକୃତ କୁଶଳ ବ୍ୟକ୍ତି, ଯେଉଁମାନେ ନିଜର କୁଶଳ ଥାଆନ୍ତି ସେମାନେ ଏହି ସତ୍ସଙ୍ଗ ପାଇଁ ଚେଷ୍ଟା କରନ୍ତି। କ୍ଷଣାର୍ଦ୍ଧପି ଅତି କମ୍ ସମୟ ମଧ୍ୟ ସେଇଟା ହେଉଛି ତାଙ୍କ ପାଇଁ ବହୁତ ମଙ୍ଗଳ ପ୍ରଦାନ କରିବ। ତେଣୁ ସେ ପ୍ରଶ୍ନର ଉତ୍ତରରେ, ରାଜା ନିମିଙ୍କ ପ୍ରଶ୍ନର ଉତ୍ତରରେ ନବଯୋଗେନ୍ଦ୍ର କହିଥିଲେ ପ୍ରକୃତ ମଙ୍ଗଳ କେଉଁଥିରେ। କାୟେନ ବାଚା ମନସେନ୍ଦ୍ରିୟ ବୁଦ୍ଧ୍ୟାତ୍ମନା ବା ଅନୁଶ୍ରୋତ ସ୍ୱଭାବା କରୋତି ଯତ୍ ସକଳଂ ପରସ୍ମୈ ନାରାୟଣାୟେତି ସମର୍ପୟେତ। ସବୁକିଛିକୁ ଭଗବାନ ପାଖରେ ସମର୍ପଣ କରିବା, ଇଏ ହେଉଛି ଶ୍ରେଷ୍ଠ ମଙ୍ଗଳ, ଆମର ସେଇଥିରେ ମଙ୍ଗଳ ରହିଛି। ସେ ନାରାୟଣ ପାଖରେ ଆଜି ଉପସ୍ଥିତ ରହିଛନ୍ତି, ଯେଉଁମାନେ ସିଧାସଳଖ ଭଗବାନ ପାଖରେ ଉପସ୍ଥିତ ରହିଛନ୍ତି ବା ଭଗବାନ ଦର୍ଶନ କରୁଛନ୍ତି, ତାଙ୍କ କଥା କ'ଣ କହିବା। ଦେବହୂତୀ ମା ଦେବହୂତୀ ସେ କଥା କହିଥିଲେ, ପ୍ରଭୁ ଯେଉଁମାନେ ଆପଣଙ୍କର ଭଗବାନଙ୍କୁ ଦର୍ଶନା, ଯେଉଁମାନେ ଆପଣ ଦର୍ଶନ କରୁଛନ୍ତି ତାଙ୍କ କଥା ଛାଡ଼ନ୍ତୁ, କେବଳ ଆପଣଙ୍କର ନାମ ଯେଉଁମାନେ ଶ୍ରବଣ କରନ୍ତି, ଯେ ନାମ ଶ୍ରବଣ କୀର୍ତ୍ତନାଥ ଯତ୍ ପ୍ରଭୁନାଥ ଯତ୍ ସ୍ମରଣାଦପି କ୍ୱଚିତ୍ ସ୍ୱାଦପି ସଦ୍ୟ ଶ୍ରବଣାୟ କଳ୍ପତେ କୁତଃ ପୁନସ୍ତେ ଭଗବାନଙ୍କୁ ଦର୍ଶନାଥ। ଶ୍ରୀମଦ୍ ଭାଗବତଙ୍କ ଦ୍ୱିତୀୟ ସ୍କନ୍ଧ 33 ଅଧ୍ୟାୟରେ ମାତା ଦେବହୂତୀ ଏକଥା କହୁଛନ୍ତି। ଇଏ ହେଉଛି ପ୍ରାରବ୍ଧ ନାଶ ହୋଇଯିବ ଭକ୍ତି ଦ୍ୱାରା, କିନ୍ତୁ ପ୍ରାରବ୍ଧ ନାଶ ହୋଇଯିବ ଏହି ଶୋକଟିକୁ ଭକ୍ତିର ସ୍ୱାମୀ ସୁନ୍ଦରେ ରୂପଗୋସ୍ୱାମୀ ମଧ୍ୟ ଉଦ୍ଧାର କରିଛନ୍ତି। ଆମର ପ୍ରାରବ୍ଧ ନାଶ ହୋଇଯିବ, ପ୍ରାରବ୍ଧ ଯେଉଁ କର୍ମଫଳ ଆମେ ଭୋଗ କରୁଛେ ସେ ପ୍ରାରବ୍ଧ ନାଶ ହୋଇଯିବ, ଜଣେ ଯଦି ଭକ୍ତି ଆଚରଣ କରିବେ। ତାର ଉଦାହରଣ ହେଉଛି ଏଇଠି ମା ଦେବହୂତୀ କହିଛନ୍ତି ଏଇଟା, ଯେ ନାମ ଧ୍ୟେୟ, ଯାହାଙ୍କର ନାମକୁ ଯଦି ଧ୍ୟାନ କରିବା ବା ଶ୍ରବଣ କରିବା ବା କୀର୍ତ୍ତନ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଯତ୍ ପ୍ରଭୁନାଥ ଯାହାଙ୍କୁ ପ୍ରଣାମ କରିବା, ଯତ୍ ସ୍ମରଣାଦପି କ୍ୱଚିତ୍ ଯାହାଙ୍କୁ କେବଳ କ୍ୱଚିତ୍, କେତେବେଳେ ମଧ୍ୟ ଥରେ ଯଦି ଜଣେ ଯଦି ସ୍ମରଣ କରିଦେବ ତାହେଲେ ସ୍ୱାଦପି ସଦ୍ୟ ଶବନାୟ କଳ୍ପତେ। ସ୍ୱାଦ ଯେଉଁମାନେ କୁକୁର ଭୋଜି ଚଣ୍ଡାଳ ପରେ ଜନ୍ମ ହୋଇଛନ୍ତି ସେମାନେ ପ୍ରାରବ୍ଧ
ଭୋଗ କରୁଛନ୍ତି। ପ୍ରାରଦ୍ଧ କର୍ମଣା ଦୈବ ନେତ୍ରଣ ଜନ୍ତୁର ଦେହ ପ୍ରତ୍ୟେ ସେଭଳି ଭାବରେ କର୍ମ କରିଥିଲା ହେତୁ, ପାପ କର୍ମ କରିଥିଲା ହେତୁ ଆଜି ଚଣ୍ଡାଳ ପରି ଜନ୍ମ ହୋଇଛନ୍ତି। କିନ୍ତୁ ସିଏ ମଧ୍ୟ ଯଦି ଭଗବାନଙ୍କ ନାମ ଗ୍ରହଣ କରୁଛନ୍ତି ତାହେଲେ ସେ ସଦ୍ୟ ସାଙ୍ଗେ ସାଙ୍ଗେ ସବନାୟ କଳ୍ପତେ ଯାଜ୍ଞିକ ବ୍ରାହ୍ମଣ ସ୍ତରରୁ ସେମାନେ ଉନ୍ନୀତ ହୋଇଯିବେ, ଯଜ୍ଞ କରିବା ପାଇଁ ସେମାନେ ଯୋଗ୍ୟ ହୋଇଯିବେ। ଆଉ କୁତଃ ପୁନଃ ଆସନ୍ତି ଭଗବାନ ଦର୍ଶନାଥ, ଆଉ ଯେଉଁମାନେ ଆପଣଙ୍କୁ ଦର୍ଶନ କରୁଛନ୍ତି ତାଙ୍କ କଥା କ'ଣ କହିବା। ତେଣୁ ଏଠି ମଧ୍ୟ ଚାରି କୁମାର ସେଇଟା କହୁଛନ୍ତି, ଆମେ ଆପଣଙ୍କୁ ଦର୍ଶନ କରୁଛୁ, ଆମ କଥା ଛାଡ଼ନ୍ତୁ। ଯେଉଁମାନେ କେବଳ ଆପଣଙ୍କ କଥା ଶ୍ରବଣ କରିବେ, ତଦମ୍ବି ଶରଣା ଭଗବତ କଥା ଆୟା ଭଗବାନ କଥା, ଯଦି କୀର୍ତ୍ତନୀୟ ତୀର୍ଥ ଦେଶ ସହ କୁଶଳା ରସଜ୍ଞା, ଆପଣଙ୍କର କଥା ରସପୂର୍ଣ୍ଣ କଥା, ଏଇଥିରେ ପ୍ରକୃତ ରସ ହିଁ ରହିଛି। ତବେ କଥାମୃତମ ତପ୍ତ ଜୀବନମ କବି ବି ରୀଡ଼ିତମ କର୍ମସାପହମ ଶ୍ରବଣ ମଙ୍ଗଳମ ଶ୍ରୀମଦ ଆଦିତମ ଭୂମି ଗୁଣନ୍ଦିତେ ଭୂରିତା ଜନା। ପ୍ରକୃତରେ ଗୋପୀମାନେ ଭଗବାନଙ୍କ ମିଳନରେ ଯେତିକି ଆନନ୍ଦ ପ୍ରାପ୍ତ ନ ହେଉଥିଲେ, ଭଗବାନଙ୍କର ବିରହରେ ତାଠାରୁ ଅଧିକ ଆନନ୍ଦ ପ୍ରାପ୍ତ ହେଉଥିଲେ। ଏ ଯେଉଁ କଥା କହୁଛନ୍ତି, ତବେ କଥାମୃତମ, ଭଗବାନ ହେଉଛନ୍ତି ଅମୃତ, କିନ୍ତୁ ଭଗବାନ କଥା ମଧ୍ୟ ଅମୃତ। ଭଗବାନଙ୍କର ମିଳନରେ ଯେତିକି ଆନନ୍ଦ ନଥାଏ, ଭଗବାନଙ୍କ ବିରହରେ ଆହୁରି ଅଧିକ ଆନନ୍ଦ ଥାଏ। ସେଥିପାଇଁ ଭଗବାନ ନିଜକୁ ଲୁଚେଇ ଦେଇଥିଲେ, ଛପେଇ ଦେଇଥିଲେ, ରାସଲୀଳାରେ ଅନ୍ତର୍ଧାନ ହୋଇଯାଇଥିଲେ ଭଗବାନ ସେମାନଙ୍କ ଆନନ୍ଦକୁ ବର୍ଦ୍ଧନ କରିବା ପାଇଁ। ତେଣୁ ଆଜି ସେ ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି ଗୋପୀମାନେ। ତେଣୁ ଏହି ଦଶମ ସ୍କନ୍ଧ 31 ଅଧ୍ୟାୟରେ ଗୋପୀ ଗୀତରେ ସେମାନେ ପ୍ରାର୍ଥନା କରୁଛନ୍ତି, ତେବେ କଥା ଅମୃତମ, ଭଗବାନଙ୍କ କଥା ହେଉଛି ଅମୃତ। ଆମେ ଯେଉଁ ପାନ କରୁଛେ କେବଳ ଶ୍ରବଣ ମାଧ୍ୟମରେ ଭଗବାନ କଥା ମଧ୍ୟ ପାନ ହେଉଛି, ପାଟିରେ ମାନେ ଜୁହା ଦ୍ୱାରା ପାନ କରିବାର ଆବଶ୍ୟକତା ନାହିଁ, ଶ୍ରବଣ ଦ୍ୱାରା ଭଗବାନ କଥା ମଧ୍ୟ ପାନ କରିବାକୁ ଜଣେ କରିପାରିବେ। ତେଣୁ ଗୋପୀମାନେ ସେ ଶ୍ରବଣ ଦ୍ୱାରା କଥା ମଧ୍ୟ ପାନ କରୁଥିଲେ, ତେବେ କଥା ମଧ୍ୟ ପାନ କରିବା ଦ୍ୱାରା କ'ଣ ହେଉଥିଲା ନା ତପ୍ତ ଜୀବନମ, ଯେଉଁମାନେ ଏ ଭୌତିକ ଜଗତରେ ତ୍ରିତାପରେ ଦଗ୍ଧୀଭୂତ ହେଉଛନ୍ତି ତାଙ୍କ ପାଇଁ ଏ ଭଗବାନ କଥା ହେଉଛି ଅମୃତ। କବି ବି ରୀଡ଼ିତମ, ବହୁତ ବିଦ୍ୱାନ ବ୍ୟକ୍ତିମାନେ ଏ ଭଗବାନ କଥାକୁ ରଚନା କରିଛନ୍ତି। କର୍ମସାପମ ସବୁକିଛି ପାପକୁ ନଷ୍ଟ କରିଦେବ, ଶ୍ରବଣ ମଙ୍ଗଳମ କେବଳ ଶ୍ରବଣ ମାଧ୍ୟମରେ ଜଣେ ମଙ୍ଗଳତା ପ୍ରାପ୍ତ ହେବ, ଶ୍ରୀମଦ ଆଗତମ ସବୁକିଛି ଯଶ ସେମାନେ ପ୍ରାପ୍ତ ହେବେ। ତେଣୁ ଭୂମି ଗୁଣନ୍ତି ତେ, ଏ ଭୌତିକ ଜଗତରେ ଭୂଲୋକରେ ଯେଉଁମାନେ ଆପଣଙ୍କର ଗୁଣଗାନ କରନ୍ତି ସେମାନେ ହେଉଛନ୍ତି ଭୂରିତା ଜନା, ସେମାନେ ହେଉଛନ୍ତି ଶ୍ରେଷ୍ଠ ଦାନୀ। ତେଣୁ ଏ ଭଗବାନ କଥା ଯେଉଁ ରହିଛି ବହୁତ ଭାଗରେ ଅନେକ ସ୍ଥାନରେ ବର୍ଣ୍ଣନା କରାଯାଇଛି, ଭଗବାନ କଥା ହେଉଛି ଅମୃତ। ଯେଉଁମାନେ କେବଳ ଶ୍ରବଣ କରିବେ, ଏ ଭାଗବତର ଆରମ୍ଭରେ ମଙ୍ଗଳାଚରଣରେ ବ୍ୟାସଦେବ କଥା କହୁଛନ୍ତି, ଇଏ ହେଉଛି ରସ। ସବୁ ସମସ୍ତ ବୈଦିକ ଶାସ୍ତ୍ରର ସାରକୁ ଆଣିକରି ରସ ଭିତରେ ସଂଗ୍ରହ କରାଯାଇଛି। ସର୍ବବେଦ ଇତିହାସାନ ସାରଂ ସାରଂ ସଂଯୁତମ, ସର୍ବବେଦାନ୍ତ ସାର ହିଁ ଶ୍ରୀ ଭାଗବତ ବିଶ୍ୱତି ତଦ୍ର ସାମୃତୃତ୍ୟ ନାନ୍ୟତ୍ର ସାଚିତ। ସମସ୍ତ ବେଦ ଇତିହାସ ପୁରାଣର ସାର ଜିନିଷ ହେଉଛି ଭାଗବତମ। ଚାରି ବେଦ ଦଧି ଭାଗବତ ନମନୀତ, ଚାରି ବେଦକୁ ଯଦି ଦଧି ବୋଲି ଧରାଯିବ ତାହେଲେ ଭାଗବତମ ହେଉଛି ନବନୀତ ବା ଲବଣୀ। ତେଣୁ ଏ ସାର, ଏ ଯେଉଁ ଅମୃତ ବ୍ୟାସଦେବ ରଚନା କରି ପ୍ରସ୍ତୁତ କଲେ, ଆକୁ ପରିବା କରିବା ପୂର୍ବରୁ, ଏ ରଚନା କରିବା ପୂର୍ବରୁ ସେ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲେ। ସମସ୍ତ ବୈଦିକ ଶାସ୍ତ୍ର ରଚନା କରିଥିଲେ, ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କରିଥିଲେ, କିନ୍ତୁ ତଥାପି ସେ ସନ୍ତୋଷ ପ୍ରାପ୍ତ ହୋଇପାରୁନଥିଲେ। ତେଣୁ ନାରଦ ମୁନି ଆସି ତାଙ୍କୁ କହିଲେ ଯେ ତମେ ଯେଉଁଭଳି ଭାବରେ ଯଥା ଧର୍ମ ଦୟାସ୍ଥାର୍ଥା ମୁନି ବର୍ଜ୍ୟାନ କୀର୍ତ୍ତିତା ନ ତଥା ବାସୁଦେବସ ମହିମା ଅନୁବର୍ଣ୍ଣିତ, ଧର୍ମ ଅର୍ଥ କାମ ମୁଖ୍ୟ ଏଥିରେ ଯେଉଁମାନେ ଲାଗିକି ରୁହନ୍ତି ସେମାନେ ପ୍ରକୃତରେ କୁଶଳୀ ବ୍ୟକ୍ତି ନୁହନ୍ତି, ସେମାନେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ତୁମେ ଏଇ ଯେଉଁ ବିଭିନ୍ନ ପ୍ରକାର ବେଦ ଉପନିଷଦ ପୁରାଣମାନଙ୍କରେ ଅନ୍ତିମରେ ବେଦାନ୍ତ ସୂତ୍ରରେ ଯେଉଁ ଧର୍ମ ଅର୍ଥ କାମ ମୁଖ୍ୟକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେହିଭଳି ଭାବରେ ଭଗବାନଙ୍କ ନାମ ରୂପ ଗୁଣ ଯଶ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନାହଁ, ସେଇଥିପାଇଁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନାହଁ। ତେଣୁ ସେ ଯେତେବେଳେ କହିକିରି ଚାଲିଗଲେ ସେତେବେଳେ ବ୍ୟାସଦେବ ଏଇ ଭାଗବତ ରଚନା କଲେ। ତେଣୁ ମଙ୍ଗଳାଚରଣରେ ଏଇ ଗୋଟିଏ ଶ୍ଳୋକ କହୁଛନ୍ତି, ତିନୋଟି ଶ୍ଳୋକରେ ଇଏ ଗୋଟିଏ ଯେଉଁ ସମସ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି। ମଙ୍ଗଳାଚରଣ ହେଉଛି ତିନି ପ୍ରକାର, ଆଶୀର୍ବାଦ ବସ୍ତୁ ନିର୍ଦ୍ଦେଶ, ଆଶୀର୍ବାଦ ନମସ୍କାର। ସେ ମଙ୍ଗଳାଚରଣ ହୁଏ ତ୍ରିବିଧ ପ୍ରକାର, ବସ୍ତୁ ନିର୍ଦ୍ଦେଶ, ଆଶୀର୍ବାଦ ନମସ୍କାର। ଭାଗବତ ପ୍ରଥମ ଶ୍ଳୋକ ହେଉଛି ବସ୍ତୁ ନିର୍ଦ୍ଦେଶ କରାଯାଇଛି, ଏ ନମସ୍କାର କରାଯାଇଛି, ଧୀମୟି ନମସ୍କାର କରାଯାଉଛି, ଧ୍ୟାନ କରାଯାଉଛି। ଏବଂ ଦ୍ୱିତୀୟ ଶ୍ଳୋକରେ ବସ୍ତୁ ନିର୍ଦ୍ଦେଶ କରାଯାଇଛି, ବେଦ୍ୟମ ବାସ୍ତମାତ୍ର ବସ୍ତୁ, ବସ୍ତୁ ନିର୍ଦ୍ଦେଶ କରାଯାଇଛି। ଏବଂ ତୃତୀୟ ଶ୍ଳୋକରେ ଆଶୀର୍ବାଦ ଦିଆଯାଇଛି, ସମସ୍ତଙ୍କୁ ଆଶୀର୍ବାଦ ଦିଆଯାଇଛି। କ'ଣ ନା ନିଗମ ଗଳପ ଦରୋର ଗାଳିତମ ଫଳମ ଶୁଭମୁଖାଦ ଅମୃତ ଦ୍ରବ ସଂଯୁତମ ବିବଦ ଭାଗବତମ ରସମାଳୟମ ମୋହର ରସିକା ଭୂଭାବିକା। ଏମାନେ ପ୍ରକୃତ ରସିକ ବ୍ୟକ୍ତି, ସେମାନେ ଏଇଟିକୁ ଆସ୍ୱାଦନ କରିବେ, ମୁହୁ ପ୍ରତି ମୁହୂର୍ତ୍ତରେ ଏଇଟିକୁ ଆସ୍ୱାଦନ କରିବେ। ତଦ୍ର ସାମୃତ ସେ ନାନ୍ୟତ୍ର ସାତ କୋଚିତ, ସେ ରସରେ ଯେଉଁମାନେ ସେ ରସାମୃତ ପ୍ରାପ୍ତ ହେଉଛନ୍ତି ସେମାନେ ଆଉ କେଉଁଥିରେ ଆନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ। ସବୁବେଳେ ସେହି ଭାଗବତ କଥାକୁ ରସକୁ ସେମାନେ ଆସ୍ୱାଦନ କରୁଥିବେ। ଇଏ ହେଉଛି ନିଗମ ଗଳ୍ପତରୁ ଗଳିତଙ୍କ ଫଳ ରଚନା କଲେ, ଅନ୍ତିମରେ ରଚନା କରିଛନ୍ତି ଭାଗବତଙ୍କୁ ବ୍ୟାସଦେବ। ତେଣୁ ତାଙ୍କର ଅନୁଭବ ସେ କହୁଛନ୍ତି, ଇଏ ହେଉଛି ସମସ୍ତ ନିଗମ କଳ୍ପତରୁ, ନିଗମ ଯେଉଁ ରହିଛି ବୈଦିକ ଶାସ୍ତ୍ର ସବୁ ରହିଛି, ଇଏ ଗୋଟେ କଳ୍ପବୃକ୍ଷ ବୋଲି। ଯେମିତି କଳ୍ପବୃକ୍ଷରେ ଆମେ ଯାହା ଚାହିଁବା ତାହା ପ୍ରାପ୍ତ ହୋଇପାରିବା, ସେଭଳି ଭାବରେ ଏ ଶାସ୍ତ୍ର ହିଁ ଆମର ସମସ୍ତ କାମନା ପୂରଣ କରିପାରିବ, କଳ୍ପବୃକ୍ଷ। ଏବଂ ଏହି କଳ୍ପବୃକ୍ଷର ସୁପକ୍ୱ ମିଷ୍ଟ ଫଳ ହେଉଛି ଶ୍ରୀମଦ ଭାଗବତମ, ସୁପକ୍ୱ ଫଳ ଏହି ଶ୍ରୀମଦ ଭାଗବତମ ଅନ୍ତିମରେ ରଚନା କରିଛନ୍ତି ବ୍ୟାସଦେବ। ଯଦିଓ ଭଗବାନଙ୍କର ଅବତାର, ଜୟ ସଚିଦାନନ୍ଦି ତେଣୁ ବ୍ୟାସଦେବ ଯିଏକି ଭଗବାନର ଅବତାର, ସେ ମଧ୍ୟ ଜାଣିପାରୁନଥିଲେ ଏ ଶାସ୍ତ୍ରର ସାର କ'ଣ, କି ସମସ୍ତ ବୈଦିକ ଶାସ୍ତ୍ରର ସାର କ'ଣ ସେ ଜାଣିପାରୁନଥିଲେ, ସେଥିପାଇଁ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲେ। ଆଜି ଯେତେବେଳେ ଭାଗବତ ରଚନା କରୁଛନ୍ତି ସେତେବେଳେ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଯେଉଁ ଆନନ୍ଦ ଚାରି କୁମାର ଆଜି ପ୍ରାପ୍ତ ହେଉଛନ୍ତି ତାଠାରୁ ଅଧିକ ଆନନ୍ଦ ଯେତେବେଳେ ପ୍ରାପ୍ତ ହେବ ଭଗବାନଙ୍କର, ବା ଯାହା ହେଉ ଭଗବାନଙ୍କର କଥା କୀର୍ତ୍ତନ ମାଧ୍ୟମରେ। ତେଣୁ ବ୍ୟାସଦେବ ସେ କହୁଛନ୍ତି, ନିଗମ କଳପିତର ଗଳିତ ଫଳ ସୁଖମୁଖାଦ ଅମୃତ ଦେବସଂଯୁତମ, ସୁଖମୁଖରୁ ଏଇ ଆସୁଛନ୍ତି ଭାଗବତମ। ଯଦି ଗୋଟେ ପକ ଫଳକୁ ଯଦି ଶୁଆ ଥଣ୍ଟ ମାରିଦେବ ତାହେଲେ ତାର ମିଷ୍ଟତା ଆହୁରି ବଢ଼ିଯିବ। ତେଣୁ ଏଇ ଭାଗବତମ ଯେଉଁ ମିଷ୍ଟତା ରହିଛି ଇଏ ଆହୁରି ଅଧିକ ମିଷ୍ଟ ହୋଇଯାଇଛି, ସୁଖଦେବଙ୍କ ମୁଖରୁ ଆସିଛି, ସୁଖମୁଖାଦ ଅମୃତ ଦେବସଂଯୁତମ। ତେଣୁ ଯେଉଁମାନେ ରସିକ ବ୍ୟକ୍ତି, ଯେଉଁ ଭାବୁକ ବ୍ୟକ୍ତି, ସେମାନେ ଏଇ ଭାଗବତଙ୍କୁ ସବୁବେଳେ ମୋହର ରସିକ ବିଭାବିକା ରସମାଳୟମ, ଇଏ ହେଉଛି ରସ, ରସର ସାଗର। ଏବଂ ଆମର ସୁଶ୍ରୀମଦ ରାଧା ଗୋସ୍ୱାମୀ ମହାରାଜ କହନ୍ତି, ଆଲୟମ ଅର୍ଥର ଆଉ ଗୋଟେ ଅର୍ଥ ହେଉଛି ଲୟ, କହିଲେ ମୃତ୍ୟୁ, ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ଜଣେ ଏଇ ଭାଗବତ ପାଳନ କରି ଚାଲିବେ। ଆଲୟମ ଯେତେ ପାଳନ କଲେ ମଧ୍ୟ ଜଣେ ତୃପ୍ତ ହେବ ନାହିଁ, ଯେମିତି ସୌନକାଦି ଋଷି ସେ କଥା ପ୍ରଥମେ କହିଛନ୍ତି ସୁଧ ଗୋସ୍ୱାମୀଙ୍କୁ, ପ୍ରଭୁ ବୟଂ ନ ବୟଂ ନ କ'ଣ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସେ କଥା କହୁଛନ୍ତି, ବୟଂ ନ ମୁଁ ଆମେ ତୃପ୍ତି ପାଇପାରୁନାହୁଁ, ଆପଣ ଯେତେ କହିଲେ ମଧ୍ୟ ଆମେ ତୃପ୍ତି ପାଇପାରୁନାହୁଁ, ଏଥିରେ ଯେତେ ଶୁଣିଲେ ବି ଆମ ବୟମ ତୁ ନ ବିତୃପ୍ୟାମ ଉତ୍ତମ ଶୋକ ବିକ୍ରମେ ଯତ୍ ଶୁଣତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ ବୟମ ନ। କାରଣ ସେ ସୌନକାଦି ଋଷି 1000 ବର୍ଷ ଧରି ଲୋକମାନଙ୍କର ମଙ୍ଗଳ ପାଇଁ ଆସିଥିଲେ, ଲୋକମାନଙ୍କର ଯଦି ମଙ୍ଗଳ ହେବ ସେଥିପାଇଁ ସେ ଚିନ୍ତା କରି 1000 ବର୍ଷ ଧରି ଯଜ୍ଞ ଆରମ୍ଭ କରିଥିଲେ, କିନ୍ତୁ ସେଥିରେ ସେମାନେ ତୃପ୍ତି ପାଇପାରିଲେ ନାହିଁ। କିନ୍ତୁ ଆଜି ସୁଧ ଗୋସ୍ୱାମୀ ଭାଗବତ ଆରମ୍ଭ କରୁଛନ୍ତି ସେଥିରେ ସେ ଆନନ୍ଦିତ ହୋଇଗଲେ। ତେଣୁ ସେ କହୁଛନ୍ତି, ଆରମ୍ଭରୁ କହୁଛନ୍ତି ବୟମ ତୁ ନ ବିତୃପ୍ୟାମ, ବୟମ ଶବ୍ଦ କହିବାକୁ ମାନେ ଯେତେ 88,000 ଋଷି ରହିଛନ୍ତି ସେଠି ସମସ୍ତଙ୍କୁ ତାଙ୍କର ଲିଡ଼ର ବା ମୁଖ୍ୟ ହୋଇକରି ସ୍ୱର୍ଣ୍ଣଗାଦିରେ ସେ କଥା କହୁଛନ୍ତି। ଭୟଙ୍କୁନ ବିତୃପ୍ୟାମ, ଯେତେ ଶୁଣିଲେ ମଧ୍ୟ ଭଗବାନ ବିଷୟରେ ଆମେ ତୃପ୍ତି ପାଇପାରୁନାହୁଁ। ଅନ୍ୟପକ୍ଷରେ ଆମେ ଯେଉଁ ଯଜ୍ଞ କରୁଥିଲୁ ସେଥିରେ ତୃପ୍ତ ହେଇଯାଇଥିଲୁ, ଆମେ ଚାହୁଁନଥିଲୁ, ଆଉ ଯଜ୍ଞ ଚାହୁଁନଥିଲୁ। ଭୟଙ୍କୁନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମୀ, ଭଗବାନଙ୍କର ଶ୍ଳୋକ ଏଠି କୁହାଯାଉଛି, ଏଠି ସେ କଥା କୁହାଯାଇଛି। କୀର୍ତ୍ତନ ତୀର୍ଥ ଯଶସ, ତୀର୍ଥ ଯଶ ଶ୍ଳୋକ ବା ସେଇ ଭଗବାନଙ୍କ ଯଶ ଶ୍ଳୋକର ଆଉ ଗୋଟେ ଅର୍ଥ ହେଉଛି ଯଶ। ଭଗବାନଙ୍କ ଯଶ ସବୁବେଳେ ପାଇଁ ରହିଛି, ଏ ଷଢ଼େଶ୍ୱରୀ ପୂର୍ଣ୍ଣରେ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ଯଶ ଭଗବାନଙ୍କର। ତେଣୁ ଏଇ ଯେଉଁ ଭଗବାନଙ୍କ ଯଶ, ଭଗବାନଙ୍କ ନାମ ରୂପଗୁଣ ଲୀଳା ଇତ୍ୟାଦି ଯେଉଁମାନେ ଗାନ କରନ୍ତି, ଯଶ ଶୁଣତାଂ ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ, ଯେତେ ଜଣେ ଶୁଣିଲେ ମଧ୍ୟ ସେ କେବେଳେ ତୃପ୍ତ ହେବ ନାହିଁ। ଆମର ଶ୍ରୀଧର ସ୍ୱାମୀ ଏବଂ ଅନ୍ୟାନ୍ୟ ଆଚାର୍ଯ୍ୟମାନେ କହନ୍ତି, କାହିଁକି ଜଣେ ତୃପ୍ତି ହୋଇଯାଏ, ତିନୋଟି କାରଣରେ ଜଣେ ତୃପ୍ତ ହୋଇଯାଏ। କ'ଣ କ'ଣ ସେ ନା, ଗୋଟେ ହେଉଛି ଉଦର ଭରଣା, ଉଦର ଆଦି ଭରଣେଇ ନେବା। ଆମେ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛେ ଯଦି ପେଟ ପୁରିଗଲା ଆଉ ଖାଇବାକୁ ଭଲ ଲାଗିବ ନାହିଁ, ଯେତେ ସ୍ୱାଦିଷ୍ଟ ହେଲେ ମଧ୍ୟ ଆଉ ଭଲ ଲାଗିବ ନାହିଁ, ଇଏ ଗୋଟେ କାରଣ ତୃପ୍ତି ହୋଇଯିବାର। ଦ୍ୱିତୀୟ କାରଣ ହେଉଛି ରସ ଜ୍ଞାନ ହେଇନେବା, ରସ ବିଷୟରେ ତାଙ୍କର ଜ୍ଞାନ ନାହିଁ ତେଣୁ ସେ ତୃପ୍ତି ହୋଇଯାଇପାରନ୍ତି। ଆଉ ଗୋଟିଏ କାରଣ ହେଉଛି ସ୍ୱାଦୁ ସ୍ୱାଦୁ ଅଭାବାତ୍ମା, ତାଙ୍କର ସ୍ୱାଦ ନାହିଁ, ତାଙ୍କ ଜିଭାରେ ସ୍ୱାଦ ହେଉନି, ଜରଫର ହେଲେ ସ୍ୱାଦ ଲାଗିବନି ସେ ଜିଭାକୁ, ତେଣୁ ସେହି କାରଣରୁ ଜଣେ ତୃପ୍ତ ହୋଇଯାଇପାରେ। କିନ୍ତୁ ଏ ଭାଗବତ ଏଭଳି, ଏଥିରେ ଜଣେ ତୃପ୍ତି ହେବ ନାହିଁ, ଅଳଙ୍କୃତି ଆସିବ ନାହିଁ, ଯେତେ ଶୁଣିଲେ ମଧ୍ୟ ସେ ଆହୁରି ଶୁଣିବା ପାଇଁ ଚାହିଁବେ। ପ୍ରଭୁପାଦ ମହାରାଜ ଏ ଶ୍ଳୋକର ଭାବାର୍ଥରେ କହିଛନ୍ତି ଯେ ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର୍ ଇଜ୍ ଏଭବ୍ ମୋଡ୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଏଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟାଲ ସବଜେକ୍ଟ ମ୍ୟାଟର। ଏ ଯେଉଁ ଭଗବାନଙ୍କ କଥା ବୟନ୍ତୁନ ବିତୃପ୍ୟାମ, ଜଣେ କେବେ ତୃପ୍ତ ହେବେ ନାହିଁ। ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର୍ ଇଜ୍ ଏଭବ୍ ଦି ମୋଡ୍ ଅଫ୍ ଡାର୍କନେସ୍। ଏ ଯେଉଁ ପରମାର୍ଥ ଗ୍ରନ୍ଥ ସବୁ ରହିଛି, ଏ ଗ୍ରନ୍ଥ ଭିତରେ ଏବଂ ଅନ୍ୟ ଗ୍ରନ୍ଥ ଭିତରେ ତଫାତ୍ କ'ଣ ନା, ଏଇଟା ହେଉଛି ଏ ଭୌତିକ ଜଗତ ତ୍ରିଗୁଣରୁ ଉର୍ଦ୍ଧ୍ୱରେ, ବିଶେଷ ଭାବରେ ତମଗୁଣରୁ ଉର୍ଦ୍ଧ୍ୱରେ, ଏବଂ ଏହାର ଆଲୋକ ଆହୁରି ଅଧିକରୁ ଅଧିକ ଆଲୋକିତ ହେଉଥିବ ଇଟ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଏଲାଇଜେସନ୍ ଅଫ୍ ଟ୍ରାନ୍ସେଣ୍ଡେଣ୍ଟାଲ ସବଜେକ୍ଟ ମ୍ୟାଟର। ଜଣେ ଯେତେ ଅଧ୍ୟୟନ କରୁଥିବ, ଜଣେ ଯେତେ ଅନୁଭବ କରୁଥିବ ଏହି ଶାସ୍ତ୍ରର ମର୍ମକୁ, ସେତେ ତା ପାଇଁ ଆଲୋକ ବର୍ଦ୍ଧିତ ହେଉଥିବ। ଆମେ ଶ୍ରୀଷ୍ଣ ଗୌରବ ସେ ମହାରାଜ କହନ୍ତି, ଯେମିତି ସମୁଦ୍ରରେ ରତ୍ନ ରହିଛି କିନ୍ତୁ ଉପରେ ଜଣେ ଯଦି ଦେଖି ଜଳ ଭିତରେ ଅଳ୍ପ ଭିତରେ ଏ ଗେଣ୍ଡା ଶାମୁକା ଇତ୍ୟାଦି ପ୍ରାପ୍ତ ହେବ, କିନ୍ତୁ ବହୁତ ଗଭୀରରେ ସେ ମୁକ୍ତାକୁ ପ୍ରାପ୍ତ ହୋଇପାରିବ। ତେଣୁ ସେହିଭଳି ଭାବରେ ଏ ଭାଗବତମରେ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଅନେକ ଅର୍ଥ ରହିଛି। ତେଣୁ ଆମର ଶ୍ରୀମଦ ପ୍ରଭୁପାଦ ମହାରାଜ ଆଉ ଗୋଟେ ଶ୍ଳୋକର ଭାଷାରେ କହୁଛନ୍ତି, ଅଷ୍ଟମ ଭାଗବତମ ଅଷ୍ଟମ ସ୍କନ୍ଧରେ ଗୋଟେ ଶ୍ଳୋକ ଅଛନ୍ତି ଯେ ଯାବତ୍ ଧିଏତ ଜଠରମ୍ ତାବତ୍ ସତ୍ୱମ୍ ହି ଦେଇନା ଅଧିକନ୍ତୁ ଯୋ ଅଭିମନ୍ୟତେ ସସ୍ତେନ ଦଣ୍ଡ ମହରତି। ଏ ଶ୍ଳୋକର ଭାଷାରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଇଭିନ୍ ଇଫ୍ ସପ୍ତମ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି, ଇଭିନ୍ ଇଫ୍ ୱି ରିଡ୍ ଦ ଏଣ୍ଟାୟାର ଭଗବତ ଗୀତା ଏଭ୍ରି ଡେ ଅଲ୍ 18 ଚାପ୍ଟର୍ସ ଇନ୍ ଇଚ୍ ରିଡିଂ ୱି ଶାଲ୍ ଫାଇଣ୍ଡ ଏ ନ୍ୟୁ ଏକ୍ସପ୍ଲାନେସନ୍ ଦ୍ୟାଟ୍ ଇଜ୍ ଦ ନେଚର୍ ଅଫ୍ ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର୍। ଯଦି ସବୁଦିନେ ମଧ୍ୟ ଜଣେ ଭଗବତ ଗୀତାର 18 ଅଧ୍ୟାୟ ପାଠ କରିବେ, ସବୁଯାକ ଅଧ୍ୟାୟ ପାଠ କରିବେ 700,000 ଶ୍ଳୋକ, ତାହେଲେ ମଧ୍ୟ ପ୍ରତି ପାଠରେ ସେ ଗୋଟେ ନୂଆ ଅର୍ଥ ପ୍ରାପ୍ତ ହେବେ। ଇଏ ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର୍ ବା ପରମାର୍ଥିକ ସାହିତ୍ୟର ଇଏ ହେଉଛି ଶ୍ରେଷ୍ଠତା। ତେଣୁ ଏହିଭଳି ଭାବରେ ଯେଉଁମାନେ ଭଗବାନଙ୍କ ନାମ ଗୁଣ ଲୀଳା ଇତ୍ୟାଦି କୀର୍ତ୍ତନ କରୁଛନ୍ତି ସେମାନେ ମଧ୍ୟ ଆହୁରି ଅଧିକ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଏହିଭଳି ଭାବରେ ଚାରି କୁମାର ଭଗବାନ ପ୍ରାର୍ଥନା କରୁଛନ୍ତି। ଆମ କଥା ବି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି। जय श्री प्रभुपाद महाराज की, जय श्री गुरुदेव की, अनंत कोटि वैष्णव मंदिर की जय, गौर प्रमानंदे,
जय श्री गुरुदेव।